ଛବି ସାତ ବର୍ଷା ଜଳ ବନ୍ଦ ହେବାର ବହୁତ ଦିନ ପରେ ଭୂମି ଶୁଷ୍କ ହେଲା। ନୋହ ସପରିବାର ଓ ସେଠାରେ ସ୍ଥିତ ପଶୁପକ୍ଷୀ ଜାହାଜରୁ ବାହାର ହେଲେ। ନୋହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କଲେ। ତହିଁରେ ଈଶ୍ୱର ସନ୍ତୁଷ୍ଟ ହେଲେ ଓ ଈଶ୍ୱର ଆକାଶରେ ମେଘଧନୁ ନିର୍ମାଣ କରି କହିଲେ, ଆମ୍ଭେ ଆଉ କେବେ ହେଁ ଜଳପ୍ଲାବନ ଦ୍ୱାରା ସମସ୍ତ ପ୍ରାଣୀଙ୍କୁ ନାଶ କରିବା ନାହିଁ। ଯେତେବେଳେ ମେଘଧନୁ ଦେଖାଯିବ, ମୋର ଏହି ପ୍ରତିଜ୍ଞାକୁ ତୁମ୍ଭେ ସ୍ମରଣ କରିବ। ବନ୍ଧୁ, ଆପଣ ମେଘଧନୁ ଦେଖିଲେ ଆପଣ ମଧ୍ୟ ଏହା ସ୍ମରଣ କରନ୍ତୁ। ଈଶ୍ୱର ପୃଥିବୀକୁ ବିଚାର କରିବେ, କିନ୍ତୁ ଦ୍ୱିତୀୟ ଥର ସେ ପୃଥିବୀକୁ ଅଗ୍ନିରେ ନଷ୍ଟ କରିବେ। ଯେଉଁମାନେ ତାହାଙ୍କୁ ଭୟ କରି ବିଶ୍ୱାସ କରନ୍ତି, ଭୟ କରନ୍ତୁ ନାହିଁ। ସେ ଆମକୁ ଗୋଟିଏ ଉଦ୍ଧାରର ପଥ ଦେଇଅଛନ୍ତି। ସେହି ପଥ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ।